ଆପଣଙ୍କର ହଁ ନାଁ କହିବେ ଆପଣଙ୍କର ୱାର୍ଡ ନମ୍ବର
ହ୍ୟାଲୋ ହ୍ୟାଲୋ ମୋ ନାଁ ନଳିନୀ ସାହୁ ମୁଁ 22 ନମ୍ବର ୱାର୍ଡ +6 ର SDF ପ୍ରେସିଡେଣ୍ଟ ଆଜି ଆମର ପରିବେଶ ଆମର ୱାର୍ଡ ସ୍ତରୀୟ ପରିମଳ ପରିବେଶ ଉପରେ ଯୋଉ ହୋଇଥିଲା ଆମେ ସମସ୍ତେ ସେଥିରେ ଭାଗ ନେଇଥିଲୁ ଏବଂ କେମିତି ଆମ ଉନ୍ନତି ହେବ ଆମ ଗାଁର କେମିତି ପରିବେଶ ପରିମଳ ସ୍ୱଚ୍ଛତା ଉପରେ ଲୋକଙ୍କୁ ସଚେତନ କରିବା ସମସ୍ତେ ମିଳିତ ହୋଇ କେମିତି ଆମ ଦେଶକୁ ପରିବେଶରୁ ମୁକ୍ତ କରିବା କେମିତି ଆମ ସ୍ୱାସ୍ଥ୍ୟର କେମିତି ଯତ୍ନ ନେବା ଆମ ଓଦା ଶୁଖିଲାକୁ କେମିତି ଅଲଗା ରଖିବା କେମିତି ଆମେ ଆମର ଯୋଉ କର୍ମଚାରୀମାନେ ଅଛନ୍ତି ବିଏମ୍ସି ହଉ କିମ୍ବା ଆମ ଯୋଉ ଚିଫ୍ ଅର୍ଗାନାଇଜେସନର କର୍ମକର୍ତ୍ତା ହଉ ଯେଉଁମାନେ ବାର୍ତ୍ତା ଦେଉଛନ୍ତି ତା ବାର୍ତ୍ତାକୁ କେମିତି ଗ୍ରହଣ କରିବା ସମସ୍ତେ ଏକତା ହେଇ ଆମର ସ୍ୱଚ୍ଛ ପରିମଳକୁ କେମିତି ସଫା କରି ରଖିବା କେମିତି ପରିବେଶକୁ ସଫା ରଖିବା ଏବଂ ତା ଉପରେ ଆମେ ସମସ୍ତେ କେମିତି ଏକାଠି ହେବା ଏକାଠି ହୋଇ ଆମର ସଫଳତା କେମିତି ଲାଭ କରିବା ସଫଳତା କେମିତି ମାନେ ଉଦ୍ୟୋଗ କରିବା ତାପରେ ଆମର ଆଜି ସଂକଳ୍ପ ନେଇ ଏ ମାନେ ଏ କାର୍ଯ୍ୟକ୍ରମଟି ଆମେ ଆଗକୁ ଆଗେଇ ନେଲୁ ମୋ ନାଁ ନଳିନ ସାହୁ ଧନ୍ୟବାଦ କଣ